ଆକାଶବାଣୀ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ଗୁରୁ ନାନକଙ୍କ ଆଦର୍ଶ ଏବଂ ମୂଲ୍ୟବୋଧ ସମସ୍ତଙ୍କୁ ପ୍ରେରଣା ଯୋଗାଇବ, କହିଲେ ରାଷ୍ଟ୍ରପତି। ବିହାର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ଶେଷ ହେଲା ପ୍ରଚାର କାର୍ଯ୍ୟ। ଆସନ୍ତା ଗୁରୁବାରରେ 18 ଜିଲ୍ଲାର 121 ଆସନ ପାଇଁ ହେବ ମତଗ୍ରହଣ। 9 ରାଜ୍ୟ ଏବଂ 3 କେନ୍ଦ୍ରଶାସିତ ଅଞ୍ଚଳରେ ଆଜିଠାରୁ ଆରମ୍ଭ ହେଲା ଦ୍ୱିତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଅଭିଯାନ। ଛତିଶଗଡ଼କୁ ଆସନ୍ତାକାଲି ଦିନିକିଆ ଗସ୍ତରେ ଯିବେ ଉପରାଷ୍ଟ୍ରପତି ଏବଂ ନୂଆଦିଲ୍ଲୀରେ ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଅଭିଯାନର ଶୁଭାରମ୍ଭ କରିବେ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁ ନାନକ ଜୟନ୍ତୀର ଅବ୍ୟବହିତ ପୂର୍ବରୁ ଗୁରୁ ନାନକଦେବଙ୍କ ଅନୁଗାମୀମାନଙ୍କୁ ଅଭିବାଦନ ଜଣାଇଛନ୍ତି। ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି, ନାନକଙ୍କ ଆଦର୍ଶ ଓ ମୂଲ୍ୟବୋଧ ସମସ୍ତଙ୍କୁ ପ୍ରେରଣା ଯୋଗାଇବ ଏବଂ ଏକ ଉନ୍ନତ ସମାଜ ଗଠନ ଦିଗରେ ମାର୍ଗ ପ୍ରଦର୍ଶନ କରିବ। ଶ୍ରୀମତୀ ମୁର୍ମୁ ଆହୁରି କହିଛନ୍ତି, ଏକ ସତ୍ୟ, ନ୍ୟାୟ ଓ ଅନୁକମ୍ପା ଉପରେ ଆଧାରିତ ଜୀବନ ହିଁ ବାସ୍ତବତାର ସଫଳତାର ମୂଳମନ୍ତ୍ର। ସମସ୍ତେ ସଦାଚାର ଜୀବନ ବିତାଇବା ସହ ନିଜର ସୁଖ ସୁବିଧାକୁ ଅନ୍ୟ ସହ ଆଦାନ ପ୍ରଦାନ କରିବାକୁ ରାଷ୍ଟ୍ରପତି ପ୍ରେରଣାଦାୟୀ ବାର୍ତ୍ତା ଦେଇଛନ୍ତି। ଏକ ଶାନ୍ତିମୟ ଓ ସମୃଦ୍ଧ ଦେଶ ଗଠନ କରିବାକୁ ହେଲେ ନାନକଦେବଙ୍କ ନୀତି ଆଦର୍ଶର ମାର୍ଗ ଅନୁସରଣ କରିବାକୁ ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି। ବିହାରରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ପ୍ରଚାର କାର୍ଯ୍ୟ ଆଜି ଶେଷ ହୋଇଛି। ଆସନ୍ତା ଗୁରୁବାର ଏହି ପର୍ଯ୍ୟାୟରେ 18 ଜିଲ୍ଲାର 121 ଆସନ ପାଇଁ ମତଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ମୋଟ 1314 ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ 3,75,00,000ରୁ ଅଧିକ ମତଦାତା ନିର୍ଣ୍ଣୟ କରିବେ। ଆଜି ଶେଷ ଦିବସରେ ବିଭିନ୍ନ ରାଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କ ପକ୍ଷରୁ ପ୍ରଚାର କାର୍ଯ୍ୟକୁ ଅତ୍ୟନ୍ତ ଜୋରଦାର କରାଯାଇଥିଲା। ବିଭିନ୍ନ ସ୍ଥାନରେ ରାଲି ଓ ସମାବେଶମାନ ଆୟୋଜନ କରାଯାଇଥିଲା ଏବଂ ଏଥିରେ ବିଭିନ୍ନ ରାଜନୈତିକ ଦଳର ଷ୍ଟାର ପ୍ରଚାରକ ଏବଂ ପ୍ରାର୍ଥୀଙ୍କ ସପକ୍ଷବାଦୀ ନେତା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଉଦ୍ୟମ କରିଥିଲେ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆୟୋଗଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଥମ ଥର ପାଇଁ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଜଣେ ସାଧାରଣ ପର୍ଯ୍ୟବେକ୍ଷକଙ୍କୁ ନିୟୋଜିତ କରାଯାଇଛି। ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଏବଂ ସୁରକ୍ଷିତ କରିବା ଲକ୍ଷ୍ୟ ନେଇ ସମସ୍ତ ମତଦାନ କେନ୍ଦ୍ରରେ ୱେବ୍କାଷ୍ଟିଂ କରାଯିବ। ଯେକୌଣସି ହିଂସା ପ୍ରତି ଶୂନ୍ୟ ସହନଶୀଳ ନୀତି ବଜାୟ ରଖିବାକୁ ଆୟୋଗଙ୍କ ପକ୍ଷରୁ ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ପୁଲିସ୍ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବ୍ୟାପକ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀକୁ ମଧ୍ୟ ନିୟୋଜିତ କରାଯିବ ବୋଲି ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା 11 ଦ୍ୱିତୀୟ ପର୍ଯ୍ୟାୟରେ 20 ଜିଲ୍ଲାର 122 ବିଧାନସଭା ଆସନ ପାଇଁ ମତଗ୍ରହଣ କରାଯିବ। ଭୋଟ ଗଣତି ଆସନ୍ତା 14 ଅନୁଷ୍ଠିତ ହୋଇ ଫଳାଫଳ ଘୋଷଣା କରାଯିବ। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାର ବିଧାନସଭା ନିର୍ବାଚନରେ ଏନ୍ଡିଏ ବିପୁଳ ବିଜୟ ହାସଲ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ବିହାରରେ ମେରା ବୁଥ୍ ସବ୍ସେ ମଜବୁତ୍ କାର୍ଯ୍ୟକ୍ରମରେ ଯୋଗଦେଇ ମହିଳାମାନଙ୍କ ସହ ବାର୍ତ୍ତାଳାପ କରିବା ଅବସରରେ ଶ୍ରୀ ମୋଦି ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ବିହାର ଜନତା ଏନ୍ଡିଏକୁ ବିଜୟୀ କରିବାକୁ ମନସ୍ଥ କରିଛନ୍ତି ଏବଂ ଏହି ବିଜୟ ବିଗତ 20 ରେକର୍ଡକୁ ଭଙ୍ଗ କରିବ। ଏନ୍ଡିଏ ହିଁ କେବଳ ବିହାର ସର୍ବାଙ୍ଗୀନ ବିକାଶ ଆଣିଦେବ ବୋଲି ପ୍ରଧାନମନ୍ତ୍ରୀ ସୁନିଶ୍ଚିତ କରିଛନ୍ତି। ଜାତୀୟ ମାନବାଧିକାର କମିଶନ ଏନ୍ଏଚ୍ଆର୍ସି କର୍ଣ୍ଣାଟକର ମୁଖ୍ୟ ଶାସନ ସଚିବ ଓ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ନୋଟିସ୍ ଜାରି କରିଛି। ମସ୍ତିଷ୍କାଘାତରେ ମୃତ୍ୟୁବରଣ କରିଥିବା ଜନୈକ ବାଳିକାର ବାପା ପାଖରୁ ବେଙ୍ଗାଲୁରୁ ଆମ୍ବୁଲାନ୍ସ ଡ୍ରାଇଭର, ପୁଲିସ୍, ଅନ୍ତ୍ୟେଷ୍ଟି ସଂସ୍କାର କର୍ମୀ ଏବଂ ଅନ୍ୟ କେତେକ ଅଧିକାରୀ ଜୋର୍ ଜବରଦସ୍ତ ଲାଞ୍ଚ ନେଇଥିବାର ଅଭିଯୋଗ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହି ରିପୋର୍ଟକୁ ଆଧାର କରି ଜାତୀୟ ମାନବିକ କମିଶନ ନିଜ ଆଡୁ ତତ୍ପରତା ଦେଖାଇଥିଲେ। 2 ମଧ୍ୟରେ ଘଟଣାର ସବିଶେଷ ବିବରଣୀ ପ୍ରଦାନ କରିବାକୁ ଜାତୀୟ ମାନବିକ ଅଧିକାର କମିଶନ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଦେଶରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି। ନିର୍ବାଚନ ଆୟୋଗଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଏହି ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନରେ 9 ରାଜ୍ୟ ଏବଂ 3 କେନ୍ଦ୍ରଶାସିତ ଅଞ୍ଚଳକୁ ସାମିଲ କରାଯାଇଛି। ପ୍ରାୟ 51 କୋଟି ମତଦାତା ଏହି ଅଭିଯାନରେ ଅଛନ୍ତି। ଆସନ୍ତା ମାସ 9 ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ କରାଯିବ। ଏହାପରେ ଜାନୁଆରୀ ମାସ 8 ତାରିଖ ପର୍ଯ୍ୟନ୍ତ ଚିଠା ଭୋଟର ତାଲିକା ଉପରେ ଆପତ୍ତି ଅଭିଯୋଗ ଦାଖଲ କରିବାର ସମୟସୀମା ଧାର୍ଯ୍ୟ କରାଯାଇଛି। ଡିସେମ୍ବର 9ରୁ ଜାନୁଆରୀ 31 ତାରିଖ ପର୍ଯ୍ୟନ୍ତ ଆପତ୍ତି ଅଭିଯୋଗଗୁଡ଼ିକର ଶୁଣାଣି ହୋଇ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯିବ। ଫେବୃୟାରୀ ମାସ 7 ତାରିଖରେ ଚୂଡ଼ାନ୍ତ ସଂଶୋଧିତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ଆୟୋଗଙ୍କ ପକ୍ଷରୁ କୁହାଯାଇଛି। ଏହି ଅଭିଯାନରେ ସାମିଲ ହୋଇଥିବା ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଭୋଟର ତାଲିକା ସଂଶୋଧନ ସଂକ୍ରାନ୍ତ କୌଣସି ପଦକ୍ଷେପ ଉପରେ ନିଷେଧାଦେଶ ଜାରି କରାଯାଇସାରିଛି। ବୁଥ୍ସ୍ତରୀୟ ଅଧିକାରୀମାନେ ପଞ୍ଜିକୃତ ଭୋଟରଙ୍କୁ ଗଣନା ଫର୍ମ ବଣ୍ଟନ କରିବେ। ବର୍ତ୍ତମାନର ଭୋଟର ତାଲିକାରେ ରହିଥିବା ବିବରଣୀ ଏହି ଫର୍ମଗୁଡ଼ିକରେ ସ୍ଥାନିତ ହେବ। 2003 ଭୋଟର ତାଲିକାରେ ରହିଥିବା ମତଦାତାଙ୍କ ପାଇଁ କୌଣସି ଅତିରିକ୍ତ କାଗଜପତ୍ର ଦାଖଲ କରିବାକୁ ପଡ଼ିବ ନାହିଁ ବୋଲି ଆୟୋଗ ସ୍ୱଷ୍ଟ କରିଛି। ଏହି ଅଭିଯାନରେ ସାମିଲ ହୋଇଥିବା ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ହେଉଛି ଆଣ୍ଡାମାନ ନିକୋବର, ଲାକ୍ଷାଦ୍ୱୀପ, ଛତିଶଗଡ଼, ଗୋଆ, ଗୁଜରାଟ, କେରଳ, ମଧ୍ୟପ୍ରଦେଶ, ପୁଡ଼ୁଚେରୀ, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ। ଏଥିମଧ୍ୟରୁ ତାମିଲନାଡୁ, ପୁଡ଼ୁଚେରୀ, କେରଳ ଏବଂ ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗତ ସେପ୍ଟେମ୍ବର ମାସ 22 ତାରିଖରେ ଘୋଷିତ ଜିଏସ୍ଟି ସଞ୍ଚୟ ଉତ୍ସବ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ସୁଫଳ ପ୍ରଦାନ କରିଛି। ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ପୋଷାକ ଏବଂ ଜୋତା କ୍ଷେତ୍ରକୁ ତ୍ୱରାନ୍ୱିତ କରିଛି। ଚାମୋଇସ୍ ଚମଡ଼ା, ଚମଡ଼ା ଫାଇବରରୁ ପ୍ରସ୍ତୁତ କମ୍ପୋଜିସନ ଚମଡ଼ା ଏବଂ ଟ୍ୟାନିଂ ଏବଂ କାଷ୍ଟିଂ ପରେ ପ୍ରସ୍ତୁତ ଚମଡ଼ା ଉପରେ ଜିଏସ୍ଟି ହାର 12%ରୁ 5%କୁ ହ୍ରାସ କରାଯାଇଛି। ଏହାଦ୍ୱାରା ନିର୍ମାତାମାନଙ୍କର ପ୍ରସ୍ତୁତି ଖର୍ଚ୍ଚ ହ୍ରାସ ପାଇଛି, ଫଳରେ ଉତ୍ପାଦନ କ୍ଷେତ୍ର ମଧ୍ୟ ଗତିଶୀଳ ହୋଇଛି। ଏହିପରି 2,500 ଟଙ୍କା ପର୍ଯ୍ୟନ୍ତ ଚପଲ ଏବଂ ଜୋତା ଉପରେ ଜିଏସ୍ଟି ହାର ହ୍ରାସ ପାଇ 5%ରେ ଧାର୍ଯ୍ୟ ହୋଇଛି। ଯୁବ ଏବଂ ମଧ୍ୟମ ଆୟକାରୀ ଉପଭୋକ୍ତାଙ୍କ ପାଇଁ ଜୋତା ଅଧିକ ସୁଲଭ ହୋଇଛି। ସେହିଭଳି 2,500 ଟଙ୍କା ପର୍ଯ୍ୟନ୍ତ ପ୍ରସ୍ତୁତ ପୋଷାକ ଉପରେ ମଧ୍ୟ ଜିଏସ୍ଟି ହାର 5% ହ୍ରାସ ପାଇଛି। ଏଭଳି ସଂସ୍କାରମୂଳକ ପଦକ୍ଷେପ ବଜାର ଚାହିଦା ବୃଦ୍ଧି କରିବା ସହ ଉତ୍ପାଦନ କ୍ଷେତ୍ରକୁ ପ୍ରୋତ୍ସାହିତ କରିଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲି ଛତିଶଗଡ଼କୁ ଏକ ଦିନିକିଆ ଗସ୍ତରେ ଯିବେ। ଛତିଶଗଡ଼ ରାଜ୍ୟ ଗଠନର 25 ବର୍ଷ ପୂର୍ତ୍ତି ଅବସରରେ ନବ ରାୟପୁର ଓ ରାଜନନ୍ଦ ଗାଁରେ ପାଳିତ ହେବାକୁ ଥିବା ରୌପ୍ୟ ଜୟନ୍ତୀ ସମାରୋହ ସହ ଅନେକଗୁଡ଼ିଏ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାଛଡ଼ା ଶ୍ରୀ ରାଧାକ୍ରିଷ୍ଣନ ନବ ରାୟପୁରସ୍ଥିତ ସେଣ୍ଟ ହ୍ରଦରେ ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏରୋବାଟିକ୍ ଟିମ୍ ଦ୍ୱାରା ପ୍ରଦର୍ଶିତ ଏୟାର ଶୋରେ ଅଂଶଗ୍ରହଣ କରିବେ। ପରେ ପରେ ଉପରାଷ୍ଟ୍ରପତି ରାଜନନ୍ଦ ଗାଁରେ ଆୟୋଜିତ ଲକ୍ଷ୍ୟପତି ଦିଦି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ନୂଆଦିଲ୍ଲୀରେ ଆସନ୍ତାକାଲି କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଚତୁର୍ଥ ପର୍ଯ୍ୟାୟ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଅଭିଯାନର ଶୁଭାରମ୍ଭ କରିବେ। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଚଳିତ ମାସରେ ଏହି ଅଭିଯାନ ଅଧୀନରେ ଦେଶରେ 2,500 ଶିବିର ଆୟୋଜନ କରାଯିବ। ପ୍ରଯୁକ୍ତିବିଦ୍ୟା ବ୍ୟବହାର ମାଧ୍ୟମରେ ମୁହଁ ଚିହ୍ନଟ ଦ୍ୱାରା ପେନ୍ସନଭୋଗୀଙ୍କୁ ସରଳ ଉପାୟରେ ଜୀବନ ପ୍ରମାଣପତ୍ର ପ୍ରଦାନର ଲକ୍ଷ୍ୟ ରଖାଯାଇଛି। ପେନ୍ସନଭୋଗୀଙ୍କ ପାଇଁ ଡିଜିଟାଲ୍ ସଶକ୍ତିକରଣ କ୍ଷେତ୍ରକୁ ଏହି ଅଭିଯାନ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ମନ୍ତ୍ରଣାଳୟ କହିଛି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଓ ଭାରତୀୟ ଏକକ ପରିଚୟ ପ୍ରାଧିକରଣ ଏହି ଅଭିଯାନରେ ବୈଷୟିକ ସହାୟତା ପ୍ରଦାନ କରିବେ। ଛତିଶଗଡ଼ ବିଳାସପୁର ସହର ନିକଟରେ ଆଜି ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ 4 ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଲାଲଖାଦନ ନିକଟରେ ଏକ ଯାତ୍ରୀବାହୀ ଟ୍ରେନ୍ ଏବଂ ମାଲବାହୀ ଟ୍ରେନ୍ ମଧ୍ୟରେ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି। ଏଥିରେ 20 ଜଣ ଆହତ ହୋଇଥିବା ଜଣାପଡ଼ିଛି। ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତା ସମାପ୍ତ ହେବା ପରେ ଆଇସିସି ପକ୍ଷରୁ ମହିଳା କ୍ରିକେଟ୍ ବିଶ୍ୱକପ୍ ଦଳ ଘୋଷଣା କରାଯାଇଛି। ଏଥିରେ 3 ଜଣ ଭାରତୀୟ ଖେଳାଳି ସାମିଲ ହୋଇଛନ୍ତି। ସେମାନେ ହେଲେ ସ୍କୃତି ମନ୍ଧାନା, ଜେମିମା ରୋଡ୍ରିଗିସ୍ ଏବଂ ଦୀପ୍ତି ଶର୍ମା। ଚଳିତଥର ଫାଇନାଲ୍ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଭାରତ ଆଇସିସି ମହିଳା ବିଶ୍ୱକପ୍ ଦିନିକିଆ ଟାଇଟଲ୍ ହାସଲ କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଗୁରୁ ନାନକଙ୍କ ଆଦର୍ଶ ଏବଂ ମୂଲ୍ୟବୋଧ ସମସ୍ତଙ୍କୁ ପ୍ରେରଣା ଯୋଗାଇବ କହିଲେ ରାଷ୍ଟ୍ରପତି। ବିହାର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ଶେଷ ହେଲା ପ୍ରଚାର କାର୍ଯ୍ୟ। ଆସନ୍ତା ଗୁରୁବାରରେ 18 ଜିଲ୍ଲାର 121 ଆସନ ପାଇଁ ହେବ ମତଗ୍ରହଣ। 9 ରାଜ୍ୟ ଏବଂ 3 କେନ୍ଦ୍ରଶାସିତ ଅଞ୍ଚଳରେ ଆଜିଠାରୁ ଆରମ୍ଭ ହେଲା ଦ୍ୱିତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଅଭିଯାନ। ଛତିଶଗଡ଼କୁ ଆସନ୍ତାକାଲି ଦିନିକିଆ ଗସ୍ତରେ ଯିବେ ଉପରାଷ୍ଟ୍ରପତି ଏବଂ ନୂଆଦିଲ୍ଲୀରେ ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଅଭିଯାନର ଶୁଭାରମ୍ଭ କରିବେ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ।